ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସୁଭଦ୍ରା ଯୋଜନା ଅଗ୍ରଗତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯୋଜନାନୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ସାମିଲ କରବାର୍କେ ହେବା ସର୍ବେକ୍ଷଣ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ଆଉ କିଛି ସମୟ ଉତ୍ତରୁ ବସ୍ବା ରାଜ୍ୟ କ୍ୟାବିନେଟ୍ର ବୈଠକ। ଆତ୍ମହତ୍ୟା ନିବାରଣ ଦିବସ ଅବସରରେ ରାଇଜେ ମୂଲ ହେଲା ଜୀବନ ଚିନ୍ତାବାଦ ଅଭିଯାନ। ଆଉ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଥି ଭୁବନେଶ୍ୱରଠାରୁ ଅଯୋଧ୍ୟା ବାରଣାସୀ ଟ୍ରେନ୍ ଯାତ୍ରାର ଶୁଭାରମ୍ଭ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାତି ଭୁବନେଶ୍ୱରଠାରେ ଆଜି ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକ ହୋଇଯାଇଛି। ଯୋଜନାଥି 3 ନମ୍ବର ଖେପ୍ ସାହାଜ ପାଇବାରୁ ବାଦ ପଡ଼ିଥିବା 2,85,000 ହିତାଧିକାରୀଙ୍କୁ ସାମିଲ କରିବା ଲାଗି ଘରକେ ଘର ଯାଇକରି ସର୍ଭେ କରାଯିବା, ସେମାନଙ୍କର ଯାଞ୍ଚ କରିକି 15 ଦିନ ଭିତରେ ରିପୋର୍ଟ ଦେବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ 15,984 ମୃତ ହିତାଧିକାରୀ ଯୋଜନାରୁ ବାଦ ପଡ଼ିଛନ୍। ସେନ୍ତା ପରିବହନ ବିଭାଗର ତଥ୍ୟ ଅନୁସାରେ 36,702 ହିତାଧିକାରୀ ଗାଡ଼ି ଘିନିଥିବାରୁ ବାଦ ପଡ଼ିଥିବାର ବେଳେ 21,035 ଜଣ ଆୟକର ଦେଉଥିବାରୁ ବାଦ ପଡ଼ିଛନ୍। ଯୋଗାଣ ବିଭାଗର ତଥ୍ୟ ଅନୁସାରେ 1,33,691 ଜଣ ହିତାଧିକାରୀ ଧାନ ବିକୁଥିବାରୁ ବାଦ ପଡ଼ିଛନ୍। ଏ ବାବଦେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରାଯିବା ଆଉ ତାଙ୍କ ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବା ବୋଲି ଶ୍ରୀମତୀ ପରିଡ଼ା କହିଛନ୍।
ଅନେକ ବନ୍ଧୁ ଯିଏ ସୁଭଦ୍ରା ପାଇନାହୁଁ, କିଏ ଦ୍ୱିତୀୟ କିସ୍ତି ପାଇଛି, ତୃତୀୟ କିସ୍ତି ପାଇନି, ଏଭଳି ଉଦାହରଣ ଅଛି। କିଛି ଲୋକ ବଞ୍ଚିଛନ୍ତି, ତାଙ୍କର ମୃତ ବୋଲି ଦର୍ଶାଯାଇଛି। ତେଣୁ ବିଭିନ୍ନ ଡିପାର୍ଟମେଣ୍ଟକୁ ମଗାଯାଇଛି କି ତଥ୍ୟ ଦିଅନ୍ତୁ, ତଥ୍ୟ ଆଧାରରେ ଯେଉଁମାନେ ଯୋଗ୍ୟ ବାହାରିବେ ସମସ୍ତଙ୍କୁ, ଯିଏ 2ଟା କିସ୍ତି ପାଇନି ଏକାବେଳକେ 2ଟା କିସ୍ତି ପାଇବେ, ଗୋଟିଏ କିସ୍ତି ଆଉ ପାଇନି ସେ ପାଇବେ।
ଅଭିଯୋଗର ସମାଧାନ ଲାଗି 2 ଦିନ ଭିତରେ ଅଭିଯୋଗ ପୋର୍ଟାଲ ଖୋଲାଯିବା, ବାଦ ପଡ଼ିଥିବା ହିତାଧିକାରୀମାନେ ପୋର୍ଟାଲଥି ଅଭିଯୋଗ କରିକି ଫେରଥରେ ଯୋଜନାଥି ସାମିଲ ହୋଇପାରିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାଥି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଆଉ କିଛି ସମୟ ଉତ୍ତରୁ ରାଜ୍ୟ କ୍ୟାବିନେଟ୍ର ବୈଠକ ମୂଲ ହେବା। ବୈଠକଟି ଉଚ୍ଚଶିକ୍ଷା, ପୂର୍ତ୍ତ, ଶିଳ୍ପ ଆଉ ପଞ୍ଚାୟତିରାଜ ସହିତ ଆଉ କେତେଟା ବିଭାଗର ପ୍ରସ୍ତାବ ଉପରେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଆଗକେ ବିଧାନସଭା ଅଧିବେଶନ ଥିବାରୁ ଇତାକେ ନଜରଥି ରଖିକରି କ୍ୟାବିନେଟ୍ଟି କେତେଟା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ରାଜ୍ୟ ସରକାର ଇ ମାସର ସିଏସ୍ ବେଲ୍କେ ନୂଆ ଅବକାରୀ ନୀତି ଆନ୍ବେ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍, ନୂଆ ଅବକାରୀ ନୀତି ଆନ୍ବାର ଲାଗି ରାଜ୍ୟ ସରକାର ପ୍ରସ୍ତୁତି ମୂଲ କରିଦେଇଛନ୍। ଦିନେ 2 ଦିନ ଭିତରେ ଇ ବାବଦେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା ହେବା। 2ଟା ରାଜ୍ୟକେ ଯାଇକରି ପ୍ରତିନିଧି ଦଳମାନେ ଅନୁଧ୍ୟାନ କରିକି ଫେରିଛନ୍। ଆଉ କିଛିଦିନ ଉତ୍ତରୁ ନୀତି ନିର୍ଦ୍ଧାରଣ କାମ ଶେଷ ହେବା ଆଉ ଖୁବ୍ ଜଲ୍ଦି ଇତାକେ ଉପସ୍ଥାପନ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ନୂଆ ନୀତିଥି ଚୁରା ମଦ ବିକ୍ରି ଉପରେ ରୋକ ଲଗାଯିବା, ଚଢ଼ଉ ଜୋରଦାର କରାଯିବା, ଇତାର ସହିତ ଅକ୍ଟୋବର 2 ତାରିଖରୁ ମାସେ ତକ ନିଶା ନୁହେଁ ଜୀବନ ସଚେତନତା ଅଭିଯାନ ଚାଲବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଲାଙ୍ଗୀର ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷନ ରାଜସ୍ୱ ବିଭାଗର ସମୀକ୍ଷା ବୈଠକ କରିଛନ୍। ଗରିବ ଲୋକଙ୍କୁ ଜମି ବାଣ୍ଟବାର, ପିଇବାର ପାଏନ, ଶିକ୍ଷା, ଯାତାୟତ, ଜଙ୍ଗଲ ଜମି, ଅବକାରୀ ଆଉ ଅଲଗା କେତେଟା ଜରୁରୀ ବିଷୟ ଉପରେ ଶ୍ରୀ ପୂଜାରୀ ସମୀକ୍ଷା କରିଛନ୍। ଆବାସ ଯୋଜନାର ଅଯୋଗ୍ୟ ହିତାଧିକାରୀମାନଙ୍କୁ କୃତ୍ରିମ ବୁଦ୍ଧିମତା ଜରିଏ ଠାପ୍ କରାଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଏ ବାବଦେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ଆବାସ ଯୋଜନା କାର୍ଯ୍ୟକାରୀ କରବାର ସବୁ ବ୍ୟବସ୍ଥାକେ ସରଳ ଆଉ ବ୍ୟବସ୍ଥିତ କରବାର ଲାଗି କୃତ୍ରିମ ବୁଦ୍ଧିମତା ବ୍ୟବହାର ମୂଲ ହୋଇଛି। ଧନୀ ଶ୍ରେଣୀ ଲୋକେ ଘର ପାଇଥିଲେ ତାଙ୍କର ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବା, ସେନ୍ତା କାର୍ଯ୍ୟାଦେଶ ପାଇକରି କାମ ନାଇଁ କରିଥିଲେ ତାର ଉପରେ ବି ନଜର ରଖାଯିବା, ଅଯୋଗ୍ୟମାନଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା, ମାତ୍ର ଯୋଗ୍ୟ ହିତାଧିକାରୀମାନେ ତୁର୍ତ୍ତି କାମ ସାରବାର ଦିଗେ ଧ୍ୟାନ ଦେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଭୁବନେଶ୍ୱରଠାରେ ଆଜି ବିଭାଗର କାମକାଜର ସମୀକ୍ଷା କରିଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର ଯୋଜନା ଅନୁସାରେ ତୁର୍ତ୍ତି ପଦକ୍ଷେପ ନେବାର ସହିତ ଧାରିତ ସମୟ ଭିତରେ କାମ ସବୁ ସାରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଯୋଜନା ଅନୁସାରେ ସହରାଞ୍ଚଳର ଅଭିବୃଦ୍ଧି, ସବୁଜ ସହର ଆଉ ଉନ୍ନତ ସେବା ଯୋଗାଇ ଦେବାର ଉପରେ ମନ୍ତ୍ରୀ ଜୋର୍ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆତ୍ମହତ୍ୟା ବାଗିର କଠୋର ନିଷ୍ପତ୍ତି ନେବାନୁ ଲୋକ ଦୂରେ ରଖବାର ଲକ୍ଷ୍ୟଟି ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଉଛି। ଆତ୍ମହତ୍ୟା ରୋକବାର ଆଉ ଇ ଦିଗେ ଲୋକ ସଚେତନ କରବାର ଲାଗି 2003 ମିଳିତ ଜାତିସଂଘ ତରଫୁ ଇ ଦିବସ ପାଳନ କରାଯାଉଛି। ଇ ବଛର ଆତ୍ମହତ୍ୟା ନିବାରଣ ଦିବସର ବିଷୟବସ୍ତୁ ରହିଛି ଆତ୍ମହତ୍ୟାର ମାନସିକତା ପରିବର୍ତ୍ତନର ଆବଶ୍ୟକତା। ଗଲା ବଛରଠାରୁ ଆଇବା ବଛର ତକ ଇ ବିଷୟ ଉପରେ ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମମାନ କରାଯିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଅନ୍ତର୍ଜାତୀୟ ଆତ୍ମହତ୍ୟା ନିବାରଣ ସଂଘ ତରଫୁ 3 ବଛର ଲାଗି ଇ ଅଭିଯାନ ଚାଲିଛି। ଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଆତ୍ମହତ୍ୟା କେନ୍ସି ସମସ୍ୟାର ସମାଧାନର ବାଟ ନାଇଁ, ସେ ଇଟା ଗୋଟେ ଦୁର୍ବଳ ମାନସିକତା ଆଏ। ଆତ୍ମହତ୍ୟା ନିବାରଣ ଲାଗି ରାଜ୍ୟ ସରକାର ସାରା ରାଇଜେ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ ଆଜମୁଲ କରିଛନ୍। ଆଜିର ଦିନେ ସମସ୍ୟାକେ ହରାମା ଆଉ ଜୀବନକେ ଭଲ ପାଏମା ବୋଲି ସଂକଳ୍ପ ନେବାର୍କେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ଜରି ଆହ୍ୱାନ ଦେଇଛନ୍। ଆତ୍ମହତ୍ୟା ରୋକବାର ସହିତ ଏ ଦିଗେ ଲୋକ ସଚେତନ କରବାର ଲକ୍ଷ୍ୟଟି ରାଜ୍ୟ ସରକାରଙ୍କ ତରଫ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଅବସରରେ ଆଜି ଜୀବନ ଜିନ୍ଦାବାଦ ଅଭିଯାନ ମୂଳ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ହୋଇଥିବା ଶୁଭାରମ୍ଭ କାର୍ଯ୍ୟକ୍ରମଟି କ୍ରୀଡ଼ା ଯୁବସେବା ବ୍ୟାପାର ଆଉ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଅଭିଯାନର ଶୁଭାରମ୍ଭ କରିଛନ୍। କାର୍ଯ୍ୟକ୍ରମଟି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହିତ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଜୀବନ ଜିନ୍ଦାବାଦ ଅଭିଯାନ ଜରି ଖାସ୍ କରି ଯୁଆନ ପିଢ଼ିକେ ଆତ୍ମହତ୍ୟା ବାଗି କଠୋର ପଦକ୍ଷେପ ନାଇଁ ନେବାର ବାବଦେ ସଚେତନ କରାଯିବା। ଏକ ପେଡ଼ ମାକେ ନାମ ଅଭିଯାନଟି ରାଜ୍ୟ ସରକାର ଆଇବା 17 ତାରିଖ ଦିନ 75 ଲାଖ ଗଛ ଜଗାବାର୍କେ ଲକ୍ଷ୍ୟ ରଖିଛନ୍। କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫ ଇ ଅବସରରେ 23 ଲାଖ ଗଛ ଜଗାଯିବା। ଏ ବାବଦେ ବିଭାଗ ଅଧୀନରେ ଥିବା ସବୁ କାର୍ଯ୍ୟାଳୟ ଆଉ ଚାରା ଉଦ୍ୟାନମାନଙ୍କୁ ଯୋଗାଇ ଦିଆଯିବା ବୋଲି ବିଭାଗୀୟ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ସେ କହିଛନ୍, 23 ଲାଖ ଗଛ ଚାରା ମୃତ୍ତିକା ସଂରକ୍ଷଣ ଆଉ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫ ଯୋଗାଇ ଦିଆଯିବା। ରାଜ୍ୟ ପର୍ଯ୍ୟଟନ ବିଭାଗର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଟି 2025-26 ଆର୍ଥିକ ବର୍ଷଟି ପହିଲା ତୀର୍ଥଯାତ୍ରା ଟ୍ରେନ୍ ଆଜି ଭୁବନେଶ୍ୱରଠାରୁ ବାହାରିଛି। ଭୁବନେଶ୍ୱର ରେଳ ଷ୍ଟେସନରୁ ଦିନର 11 ବଜେ ଯାତ୍ରୀମାନଙ୍କୁ ଧରିକରି ଅଯୋଧ୍ୟା ବାରଣାସୀକେ ଟ୍ରେନ୍ ଯାତ୍ରା କରିଛି। ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯାତ୍ରାର ଶୁଭାରମ୍ଭ କରିଛନ୍। ଟ୍ରେନ୍ଟି 6ଟା ଜିଲ୍ଲାର 775 ଜନ ବରିଷ୍ଠ ନାଗରିକଙ୍କ ସହିତ 25 ଜନ ଅଧିକାରୀ ଯାତ୍ରା କରିଛନ୍। ଆଇବା ମାସର 8 ତାରିଖ ଆଉ ଡିସେମ୍ବର ମାସର 5 ତାରିଖ ସମ୍ବଲପୁରରୁ ତୀର୍ଥଯାତ୍ରୀ ଟ୍ରେନ୍ ବାହାରିବା। ଆଇବା ପିଢ଼ିର ଜିଏସ୍ଟି ସଂସ୍କାର ଭାରତର ଅର୍ଥନୀତିକେ ଆହୁରି ବର୍କସ୍ କରବା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍। ଦରଦାମ କମ୍ ହୋଇଥିବାରୁ ଲୋକଙ୍କର ଘିନ୍ବାର କ୍ଷମତା ବଢ଼ବାର ସହିତ ବ୍ୟବସାୟ କ୍ଷେତ୍ରକେ ତୃପ୍ତି କରବା ବୋଲି କୁହାଯାଉଛି। ଏ ବାବଦେ ସମ୍ବଲପୁର ମହିଳା ମହାବିଦ୍ୟାଳୟ ଅର୍ଥନୀତି ଅଧ୍ୟାପକ ବଳବନ୍ତ ସାହୁ କହିଛନ୍,
ଆମର ଅର୍ଥନୈତିକ ବ୍ୟବସ୍ଥାକୁ ଅଧିକ ଉତ୍କୃଷ୍ଟ ଏବଂ ନାଗରିକ କୈନ୍ଦ୍ରିକ କରିବା ଏହାର ମୂଳ ଲକ୍ଷ୍ୟ ଅଟେ। ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ଏହି ସଂସ୍କାରକୁ କାର୍ଯ୍ୟକାରୀ କରାଯାଇଛି। ଏଠାରେ ଆମ ଦେଶର GST କାଉନସିଲ୍ ପରୋକ୍ଷ କର ବ୍ୟବସ୍ଥାକୁ ଏକ ସରଳ ବ୍ୟବସ୍ଥାରେ ରୂପାନ୍ତର କରିପାରିଛି।
ସମ୍ବଲପୁର ଜିଲ୍ଲା ଜୁଜୁମୁରାଠାରେ ଜିଲ୍ଲା ତୀରନ୍ଦାଜ ସଂଘର ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି ରେଢ଼ାଖୋଲ ବିଧାୟକ ଆଉ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇକରି ନୂଆ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍। ଏ ଅବସରରେ ତୀରନ୍ଦାଜ ସଂଘର ଜିଲ୍ଲା ସଭାପତି କିଶୋର କୁମାର ଦେହୁରୀଙ୍କ ସହିତ ଅଲଗାମାନେ ଉପସ୍ଥିତ ଥିଲେ। ସାର କଳାବଜାରୀ ଆୟତ କରବାର ଲାଗି ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍। ଝାରସୁଗୁଡ଼ା ଜିଲ୍ଲା କିର୍ମିରାଠାରେ ୟୁରିଆ ସାର କଳାବଜାର ଅଭିଯୋଗ ହେବାର ଉତ୍ତର ଯୋଗାଣ ବିଭାଗର ପ୍ରବର୍ତ୍ତନ ଦଳ ଚଢ଼ଉ କରିକରି ବେଆଇନ ସାର ଜବତ କରିଛେ। କିର୍ମିରା ପେକ୍ସନ ବେଆଇନ ସାର ବିକ୍ରି ଚାଲିଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଯୋଗାଣ ବିଭାଗ ଟିମ୍ ପହଞ୍ଚିକରି ତହସିଲଦାରଙ୍କ ଉପସ୍ଥିତି 26 ବସ୍ତା ସାର ଜବତ କରିଥିଲେ। ଘଟଣାକୁ ନେଇକରି ମାମଲା ଦାୟର କରାଯାଇଛି। ଦୁର୍ଗାପୂଜା ଓ ଦିଆଲି ଲାଗି ସମ୍ବଲପୁରର ଶାନ୍ତି କମିଟି ଆଉ ସମନ୍ୱୟ କମିଟିର ବୈଠକ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଆରକ୍ଷୀ ଅଧ୍ୟକ୍ଷ, ମହାନଗର ନିଗମ ଆୟୁକ୍ତ, ଅଲଗା ବରିଷ୍ଠ ଅଧିକାରୀମାନେ ଆଉ ଭିନ୍ ଭିନ୍ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଆଘର ବଛରମାନଙ୍କର ବାଗି ଶାନ୍ତି ଶୃଙ୍ଖଳାର ସହିତ ପୂଜା କରବାର ଲାଗି ବୈଠକଟି ଆଲୋଚନା ହୋଇଥିଲା। ପୂଜା କମିଟିର କର୍ମକର୍ତ୍ତାମାନେ ନିଜ ନିଜର ଦାବି ରଖବାର ସହିତ ରାସ୍ତା ମରାମତି କରବାର ଲାଗି କହିଥିଲେ। ସମ୍ବଲପୁର କାଇଁସିର ଖେଲପଡ଼ିଆନ ଚାଲିଥିବା ସୈରେନ୍ଦ୍ରୀ ନାୟକ ସ୍ମାରକୀ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତାଟି ଆଜି କାଇଁସିର ଉଚ୍ଚ ବିଦ୍ୟାଳୟ ଆଉ ମୁଢେନପାଲି ଉଚ୍ଚ ବିଦ୍ୟାଳୟ ଭିତରେ ମ୍ୟାଚ୍ ଖେଳାଯାଇଥିଲା। ଏଥି ଟାଇ ବ୍ରେକର ଜରିଏ 4-2 ଗୋଲ୍ଟି ମୁଢେନପାଲି ଉଚ୍ଚ ବିଦ୍ୟାଳୟ ଜିତିଛେ। ଶେଷ ମୁଖ୍ୟ ଖବର ଫେରଖାଏ। ସୁଭଦ୍ରା ଯୋଜନା ଅଗ୍ରଗତିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯୋଜନାନୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ସାମିଲ କରବାର୍କେ ହେବା ସର୍ବେକ୍ଷଣ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାଟି ଆଉ କିଛି ସମୟ ଉତ୍ତରୁ ବସବା ରାଜ୍ୟ କ୍ୟାବିନେଟ୍ର ବୈଠକ। ଆତ୍ମହତ୍ୟା ନିବାରଣ ଦିବସ ଅବସରରେ ରାଇଜେ ମୂଲ ହେଲା ଜୀବନ ଜିନ୍ଦାବାଦ ଅଭିଯାନ। ଆଉ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଟି ଭୁବନେଶ୍ୱରଠାରୁ ଅଯୋଧ୍ୟା ବାରଣାସୀ ଟ୍ରେନ୍ ଯାତ୍ରାର ଶୁଭାରମ୍ଭ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।